ଗୀତ ସଂହିତା ଅଧ୍ୟାୟ ତିରିଶ ଗୀତ ଗୃହ ପ୍ରତିଷ୍ଠାକାଳୀନ ଗୀତ ଦାଉଦଙ୍କର ଗୀତ ହେ ସଦାପ୍ରଭୁ ମୁଁ ତୁମ୍ଭର ଗୁଣଗାନ କରିବି କାରଣ ତୁମ୍ଭେ ମୋତେ ଉଠାଇଅଛ ଓ ମୋ ଶତ୍ରୁଗଣକୁ ମୋ ଉପରେ ଆନନ୍ଦ କରିବାକୁ ଦେଇନାହଁ ହେ ସଦାପ୍ରଭୁ ମୋହର ପରମେଶ୍ୱର ମୁଁ ତୁମ୍ଭ ନିକଟରେ ଆର୍ତ୍ତନାଦ କଲି ପୁଣି ତୁମ୍ଭେ ମୋତେ ସୁସ୍ଥ କରିଅଛ ହେ ସଦାପ୍ରଭୁ ତୁମ୍ଭେ ପାତଳରୁ ମୋ ପ୍ରାଣ ଉଠାଇ ଆଣିଅଛ ମୁଁ ଯେପରି ଗର୍ତ୍ତକୁ ଗମନ ନ କରିବି ଏଥିପାଇଁ ତୁମ୍ଭେ ମୋତେ ବଞ୍ଚାଇ ରଖିଅଛ ହେ ସଦାପ୍ରଭୁଙ୍କର ସଦ୍ଭକ୍ତମାନେ ତାହାଙ୍କ ଉଦ୍ଦେଶ୍ୟରେ ପ୍ରଶଂସାଗାନ କର ପୁଣି ତାହାଙ୍କ ପବିତ୍ର ନାମକୁ ଧନ୍ୟବାଦ ଦିଅ କାରଣ ତାହାଙ୍କ କ୍ରୋଧ କ୍ଷଣମାତ୍ର ସ୍ଥାୟୀ ତାହାଙ୍କ ଅନୁଗ୍ରହରେ ଜୀବନ ଥାଏ ରୋଦନ ରାତ୍ରି ପାଇଁ ପ୍ରବାସ କରିପାରେ ମାତ୍ର ପ୍ରାତଃକାଳରେ ଆନନ୍ଦ ଆସେ ମୁଁ ଆପଣ ସୌଭାଗ୍ୟ ସମୟରେ କହିଲି ମୁଁ କେବେ ବିଚଳିତ ନୁହିବି ହେ ସଦାପ୍ରଭୁ ତୁମ୍ଭେ ଆପଣା ଅନୁଗ୍ରହ ସକାଶୁ ମୋହର ପର୍ବତ ଦୃଢ଼ କରି ସ୍ଥାପନ କରିଥିଲ ତୁମ୍ଭେ ଆପଣା ମୁଖ ଲୁଚାଇଲ ମୁଁ ବ୍ୟାକୁଳ ହେଲି ହେ ସଦାପ୍ରଭୁ ମୁଁ ତୁମ୍ଭକୁ ଡାକିଲି ପୁଣି ସଦାପ୍ରଭୁଙ୍କ ନିକଟରେ ନିବେଦନ କଲି ମୁଁ ଗର୍ତ୍ତକୁ ଗମନ କଲେ ମୋର ରକ୍ତରେ କି ଲାଭ ଧୂଳି କି ତୁମ୍ଭର ପ୍ରଶଂସା କରିବ ତାହା କି ତୁମ୍ଭର ସତ୍ୟତା ପ୍ରକାଶ କରିବ ହେ ସଦାପ୍ରଭୁ ଶୁଣ ଓ ମୋ ପ୍ରତି ଦୟା କର ସଦାପ୍ରଭୁ ତୁମ୍ଭେ ମୋହର ସହାୟ ହୁଅ ଯେପରି ମୋହର ପ୍ରାଣ ତୁମ୍ଭର ପ୍ରଶଂସାଗାନ କରିବ ଓ ନୀରବ ନୋହିବ ଏଥିପାଇଁ ତୁମ୍ଭେ ମୋହର ବିଳାପକୁ ନୃତ୍ୟରେ ପରିଣତ କରିଅଛ ତୁମ୍ଭେ ମୋହର ଚଟବସ୍ତ୍ର ଫିଟାଇ ଆନନ୍ଦ ରୂପ ପଟୁକାରେ ମୋହର କଟି ବାନ୍ଧିଅଛ ହେ ସଦାପ୍ରଭୁ ମୋହର ପରମେଶ୍ୱର ମୁଁ ଅନନ୍ତକାଳ ତୁମ୍ଭକୁ ଧନ୍ୟବାଦ ଦେବି।